ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। ପଶ୍ଚିମ ଓଡ଼ିଶାନ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନା ପ୍ରସ୍ତାବ ବାବଦେ ସରକାର ବିଚାର କରୁଛନ୍, କହିଲେ ମୁଖ୍ୟମନ୍ତ୍ରୀ। ବିଧାନସଭାନ ଆଇଜବିଲ୍ ବିରୋଧୀ ସଦସ୍ୟଙ୍କର କିଲ୍ଲା ଗଗା ଜାରି। ଭାରତ ଟ୍ୟାକ୍ସି ଆଇବା 2 ବର୍ଷ ଭିତରେ 15 କୋଟିରୁ ଅଧିକା ଲୋକଙ୍କୁ ଯୋଡ଼ବା, କହିଲେ କେନ୍ଦ୍ର ସମବାୟ ମନ୍ତ୍ରୀ। ଭୁବନେଶ୍ୱର ଏମ୍ସନ ଯକୃତ ପ୍ରତ୍ୟାରୋପଣ କେନ୍ଦ୍ର ଆଉ ରୋବୋଟିକ୍ ଅସ୍ତ୍ରୋପଚାର ବ୍ୟବସ୍ଥାର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ଆଉ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରନ ହୋଇଥିବା ଲଘୁଚାପର ପ୍ରଭାବ ଥି ରାଜ୍ୟର ଭିନ୍ ଭିନ୍ ଜାଗାନ ହୋଇଛି ସାମାନ୍ୟ ବର୍ଷା। ବିଧାନସଭା ବଜେଟ୍ ଅଧିବେଶନର 6 ଦିନେ ଆଇଜବିଲ୍ ବିରୋଧୀ ସଦସ୍ୟମାନଙ୍କର କିଲ୍ଲା ଗଗା ଲାଗି ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଆଜି ସକାଳବେଳା ପ୍ରଶ୍ନକାଳ ମୂଲ ହେ ଅନୁସାର ବିଜେଡି ଆର୍ କଂଗ୍ରେସ ସଦସ୍ୟମାନେ ଗୃହ ମଝାକେ ଆସିକରି ହୋହଲ୍ଲା କରିଥିଲେ। ବାଚସ୍ୱତି ସୁରମା ପାଢ଼ୀ ଶାନ୍ତି ଶୃଙ୍ଖଳା ରକ୍ଷା କରିକି ଗୃହ କାର୍ଯ୍ୟ ଠିକ୍ ଭାବେ ଚଲାବାର୍କି ବିରୋଧୀମାନଙ୍କୁ ଅନୁରୋଧ କରିଥିଲେ। ହେଲେ ବିରୋଧୀମାନଙ୍କର ହୋହଲ୍ଲା ଲାଗି ପ୍ରଶ୍ନକାଳ ସମୟଥି ମାତ୍ର 7 ଗୃହ କାର୍ଯ୍ୟ ଚାଲିଥିଲା। 11:30 ଶୂନ୍ୟକାଳ ମୂଲ ହୁନସର ବିରୋଧୀମାନେ ଫେର ଥରେ ହୋହଲ୍ଲା କରିଥିଲେ। ବାରବାର ହୋହଲ୍ଲା ଲାଗି ବାଚସ୍ପତି ସୁରମା ପାଢ଼ୀ ଉପରବେଳା 4 ତ ଗୃହକେ ମୁଲତବୀ ଘୋଷଣା କରିଥିଲେ। 4 ଗୃହ କାର୍ଯ୍ୟ କିଛି ମାତ୍ରାତି ଚାଲିଥିଲା। ବିରୋଧୀମାନଙ୍କ ରଡ଼ାକିଲ୍ଲା ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତରଫ ସଦସ୍ୟମାନଙ୍କର ଭିନ୍ ଭିନ୍ ପ୍ରଶ୍ନର ଲିଖିତ ଉତ୍ତର ରଖାଯାଇଥିଲା। ପଶ୍ଚିମ ଓଡ଼ିଶାନ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନା ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବିଧାନସଭାନ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତରଥି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗଥି ଜଷ୍ଟିସ୍ ଯଶୋବନ୍ତ ସିଂ କମିଶନଙ୍କ ରିପୋର୍ଟ ଅନୁସାରେ ସରକାର ପଦକ୍ଷେପ ନେବେ ବୋଲି କହିଛନ୍। ରାଜ୍ୟ ନକ୍ସଲ ସ୍ଥିତି ସାମାନ୍ୟ ଉନ୍ନତି ଆସିଛି ବୋଲି ଆଉ ଗୋଟିଏ ପ୍ରଶ୍ନର ଉତ୍ତରଥି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ମୁଖ୍ୟମନ୍ତ୍ରୀ କହିଛନ୍, ରାଜ୍ୟ ଇହାଦେ 40 ମାଓବାଦୀ ସକ୍ରିୟ ଅଛନ୍। ଗଲା 5 ଭିତରେ 48 ମାଓବାଦୀ ନିହତ ହୋଇଥିଲା ବେଲ୍କେ 78 ଗିରଫ କରାଯାଇଛି ଆଉ 82 ଆତ୍ମସମର୍ପଣ କରିଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଆଉ ଗୋଟିଏ ପ୍ରଶ୍ନର ଉତ୍ତରଥି ଶ୍ରୀ ମାଝୀ କହିଛନ୍, ରାଜ୍ୟ ଗଲା 5 ଭିତରେ 310 ସରକାରୀ ଅଧିକାରୀ ଆଉ କର୍ମଚାରୀଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଲ୍ ଆଉ ଆର୍ଥିକ ଅନିୟମିତତା ମାମଲାତି ଗିରଫ କରାଯାଇଛି। 2023 ଜାନୁଆରୀ ମାସରୁ 2025 ଭିତରେ ଭିଜିଲାନ୍ସ ବିଭାଗ ତରଫ 643 ଦୁର୍ନୀତି ମାମଲା ରୁଜୁ କରାଯାଇଛି। ସେଥିଭିତରୁ 337 ମାମଲାତି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟର ଭିନ୍ ଭିନ୍ ଜାଗାନ ବିକ୍ରି ହେଉଥିବା ଅପମିଶ୍ରିତ ଖାଦ୍ୟ ବାବଦେ ସରକାର ସତର୍କ ଅଛନ୍ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଜି ବିଧାନସଭାନ କହିଛନ୍। ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍, ଖାଦ୍ୟଥି ଅପମିଶ୍ରଣ ରୋକବାର ଲାଗି ସବୁ ଜିଲ୍ଲା ଓ ପୌର ପରିଷଦ ଆୟୁକ୍ତମାନଙ୍କୁ ନିଯୁକ୍ତି ଦିଆଯାଇଛି। ଖାଇବାର ଦର ବିକୁଥିବା ଲୋକଙ୍କୁ ବିଲ୍ ଇ ବାବଦେ ସଚେତନ କରାଯାଉଛି। ଭିନ୍ ଭିନ୍ ସମୟଥି ଖାଦ୍ୟର ମାନ ଯାଞ୍ଚ କରାଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍। ରାଜ୍ୟ ନକଲି ପାନ୍ ବିକ୍ରି ବାବଦ ଗୋଟିଏ ପ୍ରଶ୍ନର ଉତ୍ତରଥି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍, ଇ ବଛର 29 ପାନିର ନମୁନା ପରୀକ୍ଷା କରାଯାଇଥିଲା। ସେଥିଭିତରୁ 8 ନମୁନା ଶୁଦ୍ଧ ଥିଲା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍। ଭାରତ ଟ୍ୟାକ୍ସି ଆଇବା 2 ଭିତରେ 15 ଲୋକଙ୍କୁ ସଂଯୋଗ କରବାର ଲକ୍ଷ୍ୟ ରଖିଛି ବୋଲି କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍। ନୂଆଦିଲ୍ଲୀନ ଭାରତ ଟ୍ୟାକ୍ସିର ସାରଥୀ ଆଉ ଚାଳକମାନଙ୍କ ସାଙ୍ଗେ ମତ ବିନିମୟ କରିକି ଶ୍ରୀ ଶାହା କହିଛନ୍, ଭାରତ ଟ୍ୟାକ୍ସି ସମବାୟ ଚାଳକମାନଙ୍କୁ ସେମାନଙ୍କର କାମ ଲାଗି ମାଲିକାନା ଦେଇକରି ସେମାନଙ୍କୁ ସଶକ୍ତ କରିଛି। ଆଇବା 3 ଭିତରେ ଭାରତ ଟ୍ୟାକ୍ସି ଫି ନଗର ନିଗମ ନ ପହଞ୍ଚିବା, ସ୍ୱାଧୀନତାର 75 ଭିତରେ 36,75,00,000 ସମବାୟ ସାଙ୍ଗେ ଯୋଡ଼ି ହୋଇଛନ୍। ଏହି ପଦକ୍ଷେପ ଲାଗି ଘରୋଇ ଟ୍ୟାକ୍ସି ସେବା କମ୍ପାନୀ ବାବଦ ସମସ୍ୟାର ସମାଧାନ କରାଯିବାର ଉପରେ ଦୃଷ୍ଟି ଦିଆଯିବା, ଇଟା ଟ୍ୟାକ୍ସି ଚାଳକମାନଙ୍କର କଲ୍ୟାଣ ଆଉ ଯାତ୍ରୀମାନଙ୍କର ସୁରକ୍ଷା ଲାଗି ଗୋଟିଏ ଉପଯୁକ୍ତ ମଚାନ ହେବା ବୋଲି ଶ୍ରୀ ଶାହା କହିଛନ୍।
आने वाले दिनों में सारथी दीदी का नाम से ऐप में प्रोविजन करेंगे। जो महिला अकेली यात्री होगी वो स्वाभाविक रूप से दीदी को प्रायोरिटी दे। इससे किसी का कोई भाई का भी बिजनेस खत्म नहीं होगा, आप चिंता मत करिए। सारथी दीदी सबसे ज्यादा क्लिक करेगा।
ଓଡ଼ିଶାର ଆଘର ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଭୁବନେଶ୍ୱର 120 ବାଟାଲିୟନ୍ ଛକନ ଥିବା ସ୍ୱର୍ଗତ ସିଂହଦେଓଙ୍କ ପ୍ରତିମୂର୍ତ୍ତିଥି ଆଜି ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଫୁଲମାଲା ଦେଇକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଭୁବନେଶ୍ୱର ଏମ୍ସନ ଯକୃତ ପ୍ରତ୍ୟାରୋପଣ କେନ୍ଦ୍ର ଆଉ ରୋବୋଟିକ୍ ଅସ୍ତ୍ରୋପଚାର ବ୍ୟବସ୍ଥାର ଆଭାସୀ ଜରିଆ ଶୁଭାରମ୍ଭ କରିଛନ୍। ରୋବୋଟିକ୍ ଅସ୍ତ୍ରୋପଚାର ବ୍ୟବସ୍ଥା ପ୍ରଚଳନ କରବାର୍ଥି ଭୁବନେଶ୍ୱର ଏମ୍ସ ଓଡ଼ିଶା ସହିତ ପୂର୍ବ ଭାରତର ପହିଲା ସରକାରୀ ପ୍ରତିଷ୍ଠାନ ହୋଇଛି। ଅତ୍ୟାଧୁନିକ ସୁବିଧା ସହିତ ଯକୃତ ପ୍ରତ୍ୟାରୋପଣ ବ୍ୟବସ୍ଥା ପ୍ରଧାନମନ୍ତ୍ରୀଙ୍କର ଅଙ୍ଗଦାନ ଅଭିଯାନକେ ତହକାବା ବୋଲି ଆଶ କରାଯାଉଛି। ଭୁବନେଶ୍ୱର ଏମ୍ସ ନ ଇ ଦୁହି ବ୍ୟବସ୍ଥା ପ୍ରଚଳନ ପୂର୍ବ ଭାରତ ନ ସ୍ୱାସ୍ଥ୍ୟ ସେବାକେ ଆହୁରି ବରକସ କରବାର ଦିଗେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ଗ୍ରୁପ୍ ଏ ନୁ ଗ୍ରୁପ୍ ଡି ତକ ସବୁ କର୍ମଚାରୀ ନିଜର ସମ୍ପତ୍ତି ତାଲିକା ମାର୍ଚ୍ଚ 31 ତାରିଖ ତକ ଦାଖଲ କରବାରକେ ସାଧାରଣ ପ୍ରଶାସନ ବିଭାଗ ତରଫୁ ନିର୍ଦ୍ଦେଶ ଦିଆଯାଇଛି। ଏ ବାବଦେ ବିଭାଗ ତରଫୁ ସବୁ ସରକାରୀ ବିଭାଗ, ଆର୍ଡିସି ଆଉ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି। ଅଧିକାରୀମାନେ ଏଚ୍ଆର୍ଏମ୍ଏସ୍ ପୋର୍ଟାଲ୍ ଥି ନିଜର ସ୍ଥାବର ଆଉ ଅସ୍ଥାବର ସମ୍ପତ୍ତି ବାବଦ ତଥ୍ୟ ଅପଲୋଡ଼ କରବାରକେ କୁହାଯାଇଛି। ଏ ସମୟ ଭିତରେ ଅଧିକାରୀମାନେ ସମ୍ପତ୍ତି ତାଲିକା ଦାଖଲ ନାଇଁ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ଚିଠିଟି ଉଲ୍ଲେଖ କରାଯାଇଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକମାନଙ୍କର ଯୁଗ୍ମ ଜନଶୁଣାଣି ଶିବିର ଆୟୋଜ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ବ୍ଲକ କର୍ଲାଜୋରୀ ପଞ୍ଚାୟତନ ହୋଇଥିବା ଶୁଣାଣି ଶିବିର ଥି 116 ଅଭିଯୋଗ ଆସିଥିଲା। ସେଥିର୍ ଭିତରୁ 2 ଅଭିଯୋଗର ତୁର୍ତ୍ତି ସମାଧାନ ହୋଇଥିଲା। ଏ ଅବସରରେ ଜିଲ୍ଲାପାଳ 2 ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ହ୍ୱିଲ୍ଚେୟାର ଦେବା ସହିତ ପଞ୍ଚାୟତ ପରିସରର ନୂଆ ପାଠାଗାରକେ ଉଦ୍ଘାଟନ କରିଛନ୍। ବୌଦ୍ଧ ଜିଲ୍ଲା ସଦର ବ୍ଲକ କସୁରବନ୍ଦ ପଞ୍ଚାୟତନ ହୋଇଥିବା ଜନଶୁଣାଣି ଶିବିରଟି 45 ଅଭିଯୋଗ ଆସିଥିବା ବେଳେ 11 ତୁର୍ତ୍ତି ସମାଧାନ କରାଯାଇଛି। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବଲଣ୍ଡା ପଞ୍ଚାୟତନ ହୋଇଥିବା ଶିବିରଟି 14 ଅଭିଯୋଗ ଆସିଥିଲା। ସେନ୍ତା ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ପରିସରନ ହୋଇଥିବା ଜନଶୁଣାଣି ଶିବିରଟି 35 ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବରଗଡ଼ ଜିଲ୍ଲାର ଆଇବା ମାସ 14 ତାରିଖ ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ହେବା। ବରଗଡ଼ କୋର୍ଟ ସହିତ ପଦମପୁର, ସୋହିଲା, ବରପାଲି, ଭେଡ଼େନ, ଅତାବିରା ଆଉ ବିଜେପୁର କୋର୍ଟ ପରିସରର ଲୋକ ଅଦାଲତର ଆୟୋଜନ କରାଯିବା ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫୁ ସୂଚନା ଦିଆଯାଇଛି। ଏ ଲୋକ ଅଦାଲତଥି ଗରିବ ଲୋକଙ୍କର ଭିନ୍ ଭିନ୍ ମାମଲାର ମାହାଲିଆ ଶୁଣାଣି କରାଯିବା। ଏଥି ସାମିଲ ହେବାରକେ ପଞ୍ଜୀକରଣ କରବାର ଲାଗି ଜିଲ୍ଲାବାସୀଙ୍କୁ ପ୍ରାଧିକରଣ ତରଫୁ କୁହାଯାଇଛି। ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫୁ ସମର ସିଂ ପଞ୍ଚାୟତନ ଗୋଟିଏ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାସ ଉପସ୍ଥିତ ରହିକରି ସରକାରଙ୍କର ଭିନ୍ ଭିନ୍ ଯୋଜନା ଆଉ ଆଇନ ସେବା କେନ୍ତାକରି ଲୋକଙ୍କର ପାଖେ ପହଞ୍ଚପାରବା ସେ ବାବଦେ ବୁଝାଇଥିଲେ। ସରକାରୀ ଯୋଜନାରୁ ବଞ୍ଚିତ ଲୋକଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫୁ ଦିଆଯାଉଥିବା ଆଇନ ସାହାଯ୍ୟ ବାବଦେ ସଚେତନ କରିଥିଲେ। ଏ ଅବସରରେ ଗୋଟିଏ ସଫେଇ କାର୍ଯ୍ୟକ୍ରମର ବିଲ୍ ଆୟୋଜନ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ସମ୍ମିଳନୀ କକ୍ଷନ ଆଜି ଜଙ୍ଗଲ ଅଧିକାର ଆଇନ ଅନୁସାରେ 11 ବନବାସୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସ୍ୱୀକୃତି ଶିରୋନାମା ବଣ୍ଟାଯାଇଛି। ହିତାଧିକାରୀମାନେ ସାଲେପଡ଼ା ଆଉ ଶୁକ୍ଲିଭଟ୍ଟା ଗାଁର ବୋଲି ଜଣାପଡ଼ିଛି। ଏହି କ୍ଷେପ୍ତି ବ୍ଲକ୍ର 17 ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସ୍ୱୀକୃତି ଶିରୋନାମା ମଞ୍ଜୁର ହୋଇଥିବା ବେଳେ ଆଜି 11 ବଣ୍ଟାଯାଇଛି। ନୂଆପଡ଼ା ଜିଲ୍ଲା ଖରିଆ ରୋଡ୍ ମହୋତ୍ସବ 2026 ଉଦ୍ଘାଟିତ ହୋଇଯାଇଛି। କଳା, ସାହିତ୍ୟ, ସଂସ୍କୃତି ଆଉ ପରମ୍ପରାକେ ଉଜ୍ଜୀବିତ କରବାରଟା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଆଏ ବୋଲି ବିଧାୟକ ଜୟ ଡୁଲେକିଆ କହିଛନ୍। ମହୋତ୍ସବଟି ଭିନ୍ ଭିନ୍ ଜିଲ୍ଲାରୁ କଳାକାରମାନେ ନିଜର କଳା ପ୍ରଦର୍ଶନ କରିଛନ୍। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏହାଦେ ଫଟିକ ଭାବେ ଜଣାପଡ଼ୁଛି। ଏଟା ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯାଇପାରେ। ଏବେ 24 ଭିତରେ ଲଘୁଚାପ କ୍ଷେତ୍ର ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ଉତ୍ତର ପୂର୍ବ ଦିଗ୍କେ ମୁହିଁପାରେ। ଏତାର ପ୍ରଭାବଟି ଆଜି ରାଜ୍ୟର କେତେଟା ଜାଗାର ସାମାନ୍ୟ ବର୍ଷା ହୋଇଛି। ଆଇବାକାଲି ରାଜ୍ୟର 18 ଜିଲ୍ଲାର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ପଶ୍ଚିମ ଓଡ଼ିଶାର ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନା ପ୍ରସ୍ତାବ ବାବଦେ ସରକାର ବିଚାର କରୁଛନ୍ କହିଲେ ମୁଖ୍ୟମନ୍ତ୍ରୀ। ବିଧାନସଭାର ଆଇଜବିଲ୍ ବିରୋଧୀ ସଦସ୍ୟମାନଙ୍କର କିଲ୍ଲା ଗଗା ଜାରି। ଭାରତ ଟ୍ୟାକ୍ସି ଆଇବା 2 ଭିତରେ 15 ଅଧିକା ଲୋକଙ୍କୁ ଯୋଡ଼ବା କହିଲେ କେନ୍ଦ୍ର ସମବାୟ ମନ୍ତ୍ରୀ। ଭୁବନେଶ୍ୱର ଏମ୍ସର ଯକୃତ ପ୍ରତ୍ୟାରୋପଣ କେନ୍ଦ୍ର ଆଉ ରୋବୋଟିକ୍ ଅସ୍ତ୍ରୋପଚାର ବ୍ୟବସ୍ଥା ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ। ଆଉ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ହୋଇଛି ସାମାନ୍ୟ ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।